ओम शांति। आज सकार महावाक्य 28 जनवरी 2026 मथुरा संतान मने परम प्रिय शिव बाबा तुम मन को विश्वर मालिक करबा पई आसुछंति, तेणु तुम्हें मने तांका श्रीमद्रे चल। प्रश्न, मनुष्य मने परमात्मांक विषय रे केउं दुईटी कथा परस्पर ठारो भिन्न रूपरे कहिथांती? उत्तर, गोटी पटे कहते परमात्मा अखंड ज्योति स्वरूप अटंते एवं अन्य पटे कहते से तो नाम रूपरु अलग। एही दुईटी कथा परस्पर ठारो भिन्न हो जाउछि। परमात्मा को यथार्थ रूप से न जानिबा कारण ही पतित हो चलिछंते। बापा जेते बेले एठाको आसी थांते सेते बेले ही निजर सठीक परिचय दे थांते। गीता, मरना तेरी गली में ओम शांति। पिला मन्ने गीता सुनिले, जदि के मृत्युबरण करते तेबे सी जाए अन्य जने पितांक पाखरे जन्म नियंते। कथारे कुहंते अमुक बापांक पाखरे जन्म नेला। साधारणतः केही मार नाम कही न थांते, बापांकर नाम ही कही थांते, बापांको अभिनंदन जनाई थांते। एबे तुमे मने जानुछ आमे आत्मा, ताहा तो शरीरर कथा। आत्मा गोटिए शरीर त्याग करी पुणी अन्य एक बापांक पाखकु जाय थाए। तुमे मने 84 जन्मरे 84 जन शारीरिक पितांक पाखरे जन्म ग्रहण करिछ, किंतु वास्तवरे तुमे मने निराकार पितांकर संतान। तुमे मने परमपिता परमात्मांकर संतान एवं सेठाकर निवासी मध्य अट, जहाको निर्वाण धाम अथवा शांति धाम कहाजाए। तुमे मने वास्तवरे सेठिकार निवासी अट, बाबा मध्य सेठारे रुहन्ते। एठाको असे तुमे मने लौकिक पितांकर संतान हेउछ एवं सेही पितांको भूली जाउछ। सत्य जुगरे तुमे मने सुखी होइ जाउछ, तेनो सेही पारलौकिक पितांको भूली जाउछ। सुखरे केही हेले सेही बापांको स्मरण करन्ति नै, दुखरे समस्ते मने पकान्ते एवं आत्मा ही तंको मने पकाई थाए। जेते बेले लौकिक पितांको मने पकाई थांते सेते बेले बुद्धि शरीर आड़ को रही थाए। एही बापा अर्थात ब्रह्मा बाबा मध्य तंको मने पकाईले कहिबे ओ बापा, उभय बापा अटंते। सठिक अक्षर हेउछि बापा, ये मध्य बाबा से मध्य बाबा। किंतु आत्मा जेते बेले सेई पितांको मने पकाए तेबे बुद्धि सेठा को चली जाए। एक कथा बाबा वसी संतान मनंको बुझाउछंति, तुमे मने एबे जानुछ जे बाबा से आम मनंको निजर करिछंति। बाबा कहउछंति प्रथमे मु तुम मनंको स्वर्ग को पठाइथिले, सेठारे तुमे मने बहु साहूकार थिला। पुणे 84 जन्म ने ड्रामा प्लान अनुसार एबे तुम्हें मने दुखी हो जाइछ। एबे पुणे ड्रामा अनुसार पुरुणा दुनिया समाप्त हो जिवो, सेठारे तुम मनंकर आत्मा एवं शरीर रूपी वस्त्र उभय सत्व प्रधान थिला। पुणे जेते बेले स्वर्णिम जुगरु रौप्य जुग को आसिला सेते बेले शरीर मध्य रौप्य जुग को आसिला, पुणे ताम्र जुग को आसिला। एबे तो तुमर आत्मा बिल्कुल पतित हो जाएछि, तेनो शरीर मध्य पतित हो जाएछि। जेपरी 14 कैरेट सुना को केही भी पसंद करंती नहीं, ताहा कला पड़ी जाए। सेही परे तुमे मने मध्य एबे कला आयरन एजेड हो जाएछ। एबे आत्मा एवं शरीर उभय कला हो जाएछि, ताहा पुणे पवित्र किपरि हेबो? जेते बेले आत्मा पवित्र होई जीव सेते बेले शरीर मध्य पवित्र मिलिबो, तेबे ताहा किपरि हेबो? कोण गंगा स्नान करिबा द्वारा ना डाकुचंति हे पतित पावन, ए कथा आत्मा कहुची एवं सेते बेले बुद्धि पारलौकिक बाबांक आड़ को चली जाय थाए। हे बाबा, देखो एही बाबा शब्द केते मीठा, भारत रे ही बाबा बाबा कहिथांते। ଏବେ ତୁମେ ମାନେ ଆତ୍ମ ଅଭିମାନୀ ହୋଇ ବାବାଙ୍କର ହୋଇଛ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି। ସେଠାରେ ତୁମେମାନେ ନୂଆ ଶରୀର ଧାରଣ କରିଥିଲ। ଏବେ ତୁମେମାନେ କଣ ହୋଇଯାଇଛ? ଏ କଥା ସର୍ବଦା ମନ ଭିତରେ ରହିବା ଉଚିତ। ସବୁବେଳେ ବାବାଙ୍କୁ ହିଁ ସ୍ମରଣ କରିବା ଉଚିତ। ସମସ୍ତେ ସ୍ମରଣ ମଧ୍ୟ କରୁଛନ୍ତି ନା, ହେ ବାବା, ଏବେ ଆମେ ପତିତ ହୋଇଯାଇଛୁ, ଆପଣ ଆସି ପବିତ୍ର କରନ୍ତୁ। ଡ୍ରାମାରେ ମଧ୍ୟ ଏହି ପାଠ ଅଛି, ତେଣୁ ତାଙ୍କୁ ସ୍ମରଣ କରୁଛନ୍ତି। ଡ୍ରାମା ପ୍ଲାନ ଅନୁସାରେ ଆସିବେ ମଧ୍ୟ ସେତେବେଳେ ଯେତେବେଳେ ପୁରୁଣା ଦୁନିଆ ନୂଆ ହେବାକୁ ଥିବ, ତେବେ ନିଶ୍ଚିନ୍ତ ସଙ୍ଗମ ଯୁଗରେ ହିଁ ଆସିବେ। ତୁମର ନିଶ୍ଚୟ ରହିଛି ଯେ ବାପା ହେଉଛନ୍ତି ମୋଷ୍ଟ ବିଲିଭେଡ୍ ଅର୍ଥାତ୍ ପ୍ରିୟତମ। ଏଭଳି ମଧ୍ୟ କହିଥାନ୍ତି, ସୁଇଟ୍ ସୁଇଟ୍ର ସୁଇଟେଷ୍ଟ। ତେବେ ସବୁଠାରୁ ମିଠା କିଏ? ଲୌକିକ ସମ୍ବନ୍ଧରେ ପ୍ରଥମେ ହେଉଛନ୍ତି ପିତା, ଯିଏକି ଜନ୍ମ ଦେଇଥାନ୍ତି। ତାପରେ ଶିକ୍ଷକ, ସେ ମଧ୍ୟ ବହୁତ ଭଲ। ତାଙ୍କଠାରୁ ପାଠ ପଢି ପଦ ଉଚ୍ଚ ପାଉଛ। ଜ୍ଞାନକୁ ରୋଜଗାରର ବାଟ ବୋଲି କୁହାଯାଇଥାଏ। ଜ୍ଞାନ ଅର୍ଥାତ୍ ନଲେଜ, ଯୋଗ ଅର୍ଥାତ୍ ସ୍ମୃତି। ବେହତର ବାବା, ଯିଏକି ତୁମମାନଙ୍କୁ ସ୍ୱର୍ଗର ମାଲିକ କରିଥିଲେ, ତାଙ୍କୁ ଏବେ ତୁମେମାନେ ଭୁଲି ଯାଇଛ। ଶିବ ବାବା କିପରି ଆସନ୍ତି କେହି ଜାଣିନାହାନ୍ତି। ଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଇଛି, ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି। ଶ୍ରୀକୃଷ୍ଣ କିପରି ରାଜଯୋଗ ଶିଖାଇବେ? ରାଜଯୋଗ ତ ସତ୍ୟଯୁଗ ପାଇଁ ଶିଖାଇଥାନ୍ତି, ତେବେ ନିଶ୍ଚିନ୍ତ ଭାବରେ ସଙ୍ଗମ ଯୁଗରେ ବାପା ହିଁ ଶିଖାଇଥିବେ। ସତ୍ୟଯୁଗର ସ୍ଥାପନକର୍ତ୍ତା ହେଉଛନ୍ତି ବାପା। ଶିବ ବାବା ଏହାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି। କରଣ କରାବନ ହର ଅଟନ୍ତି ନା, ମନୁଷ୍ୟମାନେ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହିଦେଉଛନ୍ତି, ବାସ୍ତବରେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ। ଇଏ ହେଲେ ସାକାର, ସେ ନିରାକାର। ସୃଷ୍ଟି ଏଇଠାରେ ହିଁ ରହିଛି, ଏଇ ସୃଷ୍ଟି ରୂପୀ ଚକ୍ର ଯାହାକି ଘୁରି ଚାଲିଛି, ତାହାଦ୍ୱାରା ପୁନରାବୃତ୍ତି ହେବାରେ ଲାଗିଛି। ସୂକ୍ଷ୍ମ ଲୋକର ସୃଷ୍ଟି ଚକ୍ରର ଗାୟନ କରାଯାଏ ନାହିଁ। ମନୁଷ୍ୟ ସୃଷ୍ଟି ରୂପୀ ବିଶ୍ୱରେ ଇତିହାସ ଭୂଗୋଳର ପୁନରାବୃତ୍ତି ହୁଏ। ସୂକ୍ଷ୍ମ ଲୋକରେ କୌଣସି ଚକ୍ର ଆଦି ନଥାଏ, ଗାୟନ ମଧ୍ୟ କରିଥାନ୍ତି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି। ତାହା ହେଉଛି ଏହି ମନୁଷ୍ୟ ସୃଷ୍ଟିର କଥା। ସତ୍ୟଯୁଗ ତ୍ରେତାଯୁଗ ମଝିରେ ନିଶ୍ଚିନ୍ତ ସଙ୍ଗମ ଯୁଗ ହେବା ଦରକାର, ନଚେତ କଳିଯୁଗକୁ ସତ୍ୟଯୁଗ କିଏ କରାଇବ? ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ବାପା ଏହି ସଙ୍ଗମ ଯୁଗରେ ଆସନ୍ତି। ଇଏ ଦ ହାଇଏଷ୍ଟ ଅଥରିଟି, ଗଡ୍ ଫାଦରଲି ଗଭର୍ଣ୍ଣମେଣ୍ଟ, ସର୍ବଶକ୍ତିର ଅଧିକାରୀ ଈଶ୍ୱର ପିତାଙ୍କର ସରକାର ଅଟେ। ତା ସହିତ ଧର୍ମରାଜ ମଧ୍ୟ ଅଟନ୍ତି। ଆତ୍ମା କହୁଛି, ମୁଁ ନିର୍ଗୁଣ, ମୋଠାରେ କୌଣସି ଗୁଣ ନାହିଁ। କୌଣସି ବି ଦେବତାଙ୍କ ମନ୍ଦିରକୁ ଯାଇ ଏହି କଥା କହିଥାନ୍ତି। ବାସ୍ତବରେ ଏ କଥା ବାପାଙ୍କୁ କହିବା ଦରକାର। ତାଙ୍କୁ ଛାଡି ଭାଇମାନଙ୍କୁ ଅର୍ଥାତ୍ ଦେବତାମାନଙ୍କୁ କହୁଛନ୍ତି। ଦେବତାମାନେ ହେଲେ ଭାଇ, ଭାଇଠାରୁ ତ କିଛି ହେଲେ ମିଳିବାର ନାହିଁ। ଭାଇମାନଙ୍କର ପୂଜା କରି କରି ତଳକୁ ଖସି ଆସିଛନ୍ତି। ଏବେ ତୁମେମାନେ ଜାଣୁଛ, ବାବା ଏଠାକୁ ଆସିଛନ୍ତି, ତାଙ୍କଠାରୁ ଆମମାନଙ୍କୁ ବର୍ଷା ମିଳୁଛି। ବାବାଙ୍କୁ ଏହି ଜାଣିନାହାନ୍ତି, ତେଣୁ ସର୍ବବ୍ୟାପୀ କହିଦେଉଛନ୍ତି। କେହି ପୁଣି କହୁଛନ୍ତି ଭଗବାନ ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟନ୍ତି, କେହି ପୁଣି କହୁଛନ୍ତି ସେ ନାମ ରୂପରୁ ଅଲଗା। ଯଦି ସିଏ ଅଖଣ୍ଡ ଜ୍ୟୋତି ସ୍ୱରୂପ, ତେବେ ପୁଣି ନାମ ରୂପରୁ ଅଲଗା କିପରି କହୁଛ? ବାବାଙ୍କୁ ନ ଜାଣିବା କାରଣରୁ ସମସ୍ତେ ପତିତ ହୋଇଯାଇଛନ୍ତି। ବାସ୍ତବରେ ସମସ୍ତଙ୍କୁ ତମ ପ୍ରଧାନ ମଧ୍ୟ ହେବାକୁ ପଡିବ। ପୁଣି ଯେତେବେଳେ ବାବା ଆସୁଛନ୍ତି, ସମସ୍ତଙ୍କୁ ସତ ପ୍ରଧାନ କରୁଛନ୍ତି। ସବୁ ଆତ୍ମା ନିରାକାରୀ ଦୁନିଆରେ ବାବାଙ୍କ ସାଥିରେ ରହିଥାନ୍ତି, ପୁଣି ଏଠାକୁ ଆସି ସତ୍ତ୍ୱ ରଜ ତମର ପାଠ କରିଥାନ୍ତି। ତେବେ ଆତ୍ମା ହିଁ ବାବାଙ୍କୁ ସ୍ମରଣ କରୁଛି, ବାପା ଏଠାକୁ ଆସି କହୁଛନ୍ତି, ମୁଁ ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି। ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ। ବିନା ଆତ୍ମାରେ କଣ ରଥ ଥାଏ କି? ଏବେ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ ଏହା ହେଉଛି ଜ୍ଞାନର ବର୍ଷା। ଏହା ହେଲା ଜ୍ଞାନ। ଏହାଦ୍ୱାରା କଣ ହେଉଛି? ଦୁନିଆ ପତିତରୁ ପାବନ ହେଉଛି। ସତ୍ୟ ଯୁଗରେ ମଧ୍ୟ ଗଙ୍ଗା ନଦୀ ଏବଂ ଯମୁନା ନଦୀ ରହିବ। କହନ୍ତି ଶ୍ରୀକୃଷ୍ଣ ଯମୁନା କୂଳରେ ଖେଳାଖେଳି କରୁଥିଲେ। ବାସ୍ତବରେ ଏପରି କୌଣସି କଥା ନାହିଁ। ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି। ତାଙ୍କର ବହୁତ ଭଲ ଭାବରେ ଲାଳନ ପାଳନ ହୋଇଥାଏ, କାରଣ ସିଏ ଫୁଲ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି। ଫୁଲ କେତେ ସୁନ୍ଦର ହୋଇଥାଏ, ସମସ୍ତେ ଫୁଲର ସୁଗନ୍ଧ ନେଇଥାନ୍ତି। କଣ୍ଟାରୁ କଣ କେହି ସୁଗନ୍ଧ ନେବେ କି? ଏବେ ତ ଏହା କଣ୍ଟାର ଦୁନିଆ ଅଟେ। ଏହି କଣ୍ଟାର ଜଙ୍ଗଲକୁ ବାବା ଆସି ଫୁଲର ବଗିଚା କରୁଛନ୍ତି, ସେଥିପାଇଁ ତାଙ୍କର ବବୁଲନାଥ ନାମ ରହିଛି। ସିଏ କଣ୍ଟାକୁ ଫୁଲ କରନ୍ତି, ସେଥିପାଇଁ ତାଙ୍କ ମହିମାର ଗାୟନ କରାଯାଏ, କଣ୍ଟାକୁ ଫୁଲ କରୁଥିବା ବାବା। ତେବେ ତୁମର ବାବାଙ୍କ ସହିତ କେତେ ସ୍ନେହ ରହିବା ଉଚିତ? ସେହି ଲୌକିକ ପିତା ତ ତୁମମାନଙ୍କୁ ବିକାରୀ କରିଦେଇଥାନ୍ତି। ଏହି ବାପା ଏକୋଇଶ ଜନ୍ମ ନିମନ୍ତେ ତୁମକୁ ବିକାରରୁ ମୁକ୍ତ କରି ପବିତ୍ର କରୁଛନ୍ତି। ଲୌକିକ ପିତା ତୁମକୁ ପତିତ କରାଉଛନ୍ତି, ସେଥିପାଇଁ ତ ଲୌକିକ ପିତା ଥାଇ ମଧ୍ୟ ପାରାଲୌକିକ ପିତାଙ୍କୁ ଆତ୍ମାମାନେ ମନେ ପକାଇଥାଏ। ଏବେ ତୁମେମାନେ ଜାଣୁଛ ଯେ ଅଧା କଳ୍ପ ହେବ ଆମେମାନେ ବାପାଙ୍କୁ ମନେ ପକାଇ ଆସିଛୁ, ଏବଂ ବାପା ମଧ୍ୟ ନିଶ୍ଚିନ୍ତ ଆସୁଛନ୍ତି, ସେଥିପାଇଁ ଶିବ ଜୟନ୍ତୀ ପାଳନ କରୁଛନ୍ତି। ତୁମେମାନେ ଜାଣିଛ ଏବେ ଆମେ ବିହତ ବାପାଙ୍କର ହୋଇଛୁ, ଏବେ ଆମର ସମ୍ବନ୍ଧ ତାଙ୍କ ସହିତ ରହିଛି ଏବଂ ଲୌକିକମାନଙ୍କ ସହିତ ମଧ୍ୟ ରହିଛି। ତୁମେମାନେ ପାରଲୌକିକ ପିତାଙ୍କୁ ସ୍ମରଣ କଲେ ପବିତ୍ର ହୋଇଯିବ। ଆତ୍ମା ଜାଣିଛି ସେ ଆମର ଲୌକିକ ପିତା ଏବଂ ଇଏ ପାରଲୌକିକ ପିତା। ଭକ୍ତି ମାର୍ଗରେ ମଧ୍ୟ ଆତ୍ମା ଏ କଥା ଜାଣିଥାଏ, ସେଥିପାଇଁ ତ କହୁଛନ୍ତି ହେ ଭଗବାନ ଓ ଗଡ୍ ଫାଦର, ସମସ୍ତେ ସେହି ଅବିନାଶୀ ପିତାଙ୍କୁ ହିଁ ମନେ ପକାଉଛନ୍ତି। ଏବେ ସେହି ବାବା ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି, କିନ୍ତୁ ଏହି କଥାକୁ କେହି ବି ଜାଣିନାହାନ୍ତି। ଶାସ୍ତ୍ରରେ ତ ଯୁଗର ଆୟୁଷକୁ ମଧ୍ୟ ବହୁତ ଲମ୍ବା ଚଉଡ଼ା କରିଦେଇଛନ୍ତି। ଏ କଥା କାହାରି ଖିଆଲରେ ଆସେ ନାହିଁ ଯେ ବାବା ଆସନ୍ତି ହିଁ ପତିତମାନଙ୍କୁ ପାପନ କରିବା ପାଇଁ। ତେବେ ନିଶ୍ଚିନ୍ତ ଭାବରେ ସଙ୍ଗମ ଯୁଗରେ ହିଁ ଆସିବେ। କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇ ମନୁଷ୍ୟମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି। ବାବାଙ୍କୁ ପାଇବା ପାଇଁ କେତେ ଧକ୍କା ଖାଉଛନ୍ତି। କଥାରେ କହନ୍ତି ଯେ ବହୁତ ଭକ୍ତି କରନ୍ତି ତାଙ୍କୁ ଭଗବାନ ମିଳିଥାନ୍ତି। ତେବେ ଯେଉଁମାନେ ସବୁଠାରୁ ଅଧିକ ଭକ୍ତି କରିଥାନ୍ତି ତାଙ୍କୁ ନିଶ୍ଚିନ୍ତ ପ୍ରଥମେ ମିଳିବା ଦରକାର। ବାବା ଏହାର ହିସାବ ମଧ୍ୟ ବତାଉଛନ୍ତି, ସର୍ବପ୍ରଥମେ ଭକ୍ତି ତୁମେମାନେ କରୁଛ, ତେଣୁ ତୁମମାନଙ୍କୁ ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳିବା ଉଚିତ, ଯେପରି ତୁମେମାନେ ଯାଇ ନୂଆ ଦୁନିଆରେ ରାଜ୍ୟ କରିବ। ବେହଦର ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ଏଥିରେ ଅସୁବିଧାର କୌଣସି କଥା ନାହିଁ। ବାବା କହୁଛନ୍ତି ତୁମେମାନେ ମୋତେ ଅଧା କଳ୍ପ ହେବ ମନେ ପକାଇ ଆସିଛ, ସୁଖୀ ଥିବା ସମୟରେ ତ କେହି ସ୍ମରଣ କରନ୍ତି ନାହିଁ, ଅନ୍ତିମ ସମୟରେ ଯେତେବେଳେ ସମସ୍ତେ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ମୁଁ ଆସି ସମସ୍ତଙ୍କୁ ସୁଖୀ କରୁଛି। ଏବେ ତୁମେମାନେ ବହୁତ ବଡ ଲୋକ ହେଉଛ, ଦେଖ ବର୍ତ୍ତମାନର ଚିଫ୍ ମିନିଷ୍ଟର ପ୍ରାଇମ ମିନିଷ୍ଟର ଆଦିଙ୍କର ବଙ୍ଗଳା କେତେ ଫାଷ୍ଟ କ୍ଲାସ, ତେବେ ସେଠାକାର ଗାଈ ଫର୍ଣ୍ଣିଚର ଆଦି ସବୁ ସେହିପରି ଫାଷ୍ଟ କ୍ଲାସ ହେବ। ତୁମେମାନେ ତ କେତେ ବଡ ଲୋକ ଅର୍ଥାତ୍ ଦେବତା ହୋଇଯାଉଛ, ଦୈବୀ ଗୁଣଧାରୀ ଦେବତା ସ୍ୱର୍ଗର ମାଲିକ ହୋଇଯାଉଛ। ସେଠାରେ ତୁମମାନଙ୍କ ପାଇଁ ହୀରା ନୀଳାର ମହଲ ହେବ, ତୁମର ଫର୍ଣ୍ଣିଚର ସବୁ ସୁନାରେ ଜଡିତ ଫାଷ୍ଟ କ୍ଲାସ ହେବ। ଏଠାରେ ତ ଝୁଲା ଆଦି ସବୁ ଭିକାରୀ ପରି, ସେଠାରେ ସବୁ ଫାଷ୍ଟ କ୍ଲାସ ହୀରା ନୀଳାର ଜିନିଷ ହେବ। ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ଶିବଙ୍କୁ ରୁଦ୍ର ମଧ୍ୟ କହିଥାନ୍ତି, ଭକ୍ତି ପୁରା ହେଲେ ଭଗବାନ ପୁଣି ରୁଦ୍ରଯଜ୍ଞ ରଚନା କରିଥାନ୍ତି। ସତ୍ୟ ଯୁଗରେ ଯଜ୍ଞ ଅଥବା ଭକ୍ତିର କଥା ହିଁ ରହିବ ନାହିଁ। ଏହି ସମୟରେ ହିଁ ବାବା ଅବିନାଶ ରୁଦ୍ରଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଯାହାର ପୁଣି ପରେ ଗାୟନ ହୁଏ। ଭକ୍ତି ତ ସବୁବେଳେ ଚାଲିବ ନାହିଁ, ଭକ୍ତି ଏବଂ ଜ୍ଞାନ। ଭକ୍ତି ହେଉଛି ରାତ୍ରି, ଜ୍ଞାନ ହେଉଛି ଦିନ। ବାବା ଆସି ଦିନ କରୁଛନ୍ତି, ତେଣୁ ପିଲାମାନଙ୍କର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଉଚିତ। ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି। ମୋଷ୍ଟ ବିଲିଭେଡ୍ ପରମ ପ୍ରିୟ ଏକମାତ୍ର ବାବା ହିଁ ଅଟନ୍ତି। ତାଙ୍କଠାରୁ ଅଧିକ ସ୍ନେହୀ ବସ୍ତୁ କିଛି ହୋଇପାରିବ ନାହିଁ। ସେଥିପାଇଁ ତୁମେମାନେ ତାଙ୍କୁ ଅଧାକଳ୍ପ ହେବ ସ୍ମରଣ କରି ଆସିଛ। କହୁଚ ବାବା ଆସି ଆମର ଦୁଃଖକୁ ହରଣ କର, ତେଣୁ ଏବେ ବାବା ଆସିଛନ୍ତି। କହୁଛନ୍ତି ତୁମମାନଙ୍କୁ ନିଜ ଗୃହସ୍ଥରେ ତ ରହିବାକୁ ହିଁ ହେବ। ଏଠାରେ ବାବାଙ୍କ ପାଖରେ କେତେ ଦିନ ରହିବ? ବାବାଙ୍କ ସାଥିରେ ତ ପରମ ଧାମରେ ହିଁ ରହିପାରିବ, ଏଠାରେ ତ ଏତେ ସବୁ ସନ୍ତାନ ରହିପାରିବେ ନାହିଁ। ଶିକ୍ଷକ ପ୍ରଶ୍ନ କିପରି ପଚାରିବେ? ଲାଉଡ ସ୍ପିକର ଦ୍ୱାରା ରେସ୍ପଣ୍ଡ ଅର୍ଥାତ୍ ପ୍ରତ୍ୟୁତ୍ତର କିପରି ଦେଇପାରିବ? ସେଥିପାଇଁ ଅଳ୍ପ ଅଳ୍ପ ବିଦ୍ୟାର୍ଥୀମାନଙ୍କୁ ପାଠ ପଢ଼ାଉଛନ୍ତି। କଲେଜ ତ ବହୁତ ରହିଛି, ପୁଣି ସମସ୍ତଙ୍କର ପରୀକ୍ଷା ମଧ୍ୟ ହୋଇଥାଏ ଏବଂ ତାର ତାଲିକା ବାହାର କରନ୍ତି। ଏଠାରେ ତ ଏକମାତ୍ର ବାପା ପାଠ ପଢ଼ାଉଛନ୍ତି। ଏ କଥା ମଧ୍ୟ ବୁଝାଇବା ଦରକାର ଯେ ଦୁଃଖ ସମୟରେ ସମସ୍ତେ ସେହି ପାରଲୌକିକ ବାପାଙ୍କୁ ସ୍ମରଣ କରିଥାନ୍ତି। ଏବେ ସେହି ବାପା ଆସିଛନ୍ତି। ମହାଭାରୀ ମହାଭାରତ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ। ସେମାନେ ଭାବୁଛନ୍ତି ମହାଭାରତ ଲଢେଇରେ ଶ୍ରୀକୃଷ୍ଣ ଆସିଥିଲେ, ଏ କଥା ତ ହୋଇପାରିବ ନାହିଁ। ବିଚାରା ମନୁଷ୍ୟ ଦ୍ୱନ୍ଦରେ ପଡ଼ିଯାଇଛନ୍ତି, ତଥାପି ମଧ୍ୟ କୃଷ୍ଣ କୃଷ୍ଣ କହି ସ୍ମରଣ କରୁଛନ୍ତି। ସବୁଠାରୁ ପ୍ରିୟ ଶିବ ବାବା ଏବଂ ଶ୍ରୀକୃଷ୍ଣ ଅଟନ୍ତି, କିନ୍ତୁ ଇଏ ନିରାକାର, ଇଏ ହେଉଛନ୍ତି ସାକାର। ନିରାକାର ବାବା ସବୁ ଆତ୍ମାଙ୍କର ପିତା ଅଟନ୍ତି, ଉଭୟ ସବୁଠାରୁ ପ୍ରିୟ ଅଟନ୍ତି। ଶ୍ରୀକୃଷ୍ଣ ମଧ୍ୟ ବିଶ୍ୱର ମାଲିକ ଅଟନ୍ତି ନା? ଏବେ ତୁମେମାନେ ନିର୍ଣ୍ଣୟ କରିପାରିବ ଅଧିକ ସ୍ନେହୀ କିଏ। ଶିବ ବାବା ହିଁ ତ ତୁମମାନଙ୍କୁ ଏପରି ଯୋଗ୍ୟ କରୁଛନ୍ତି ନା? ପୁଣି ଶ୍ରୀକୃଷ୍ଣ କଣ କରୁଛନ୍ତି? ତାଙ୍କୁ ମଧ୍ୟ ବାବା ହିଁ ଏପରି କରୁଛନ୍ତି, ତେଣୁ ଗାୟନ ମଧ୍ୟ ଅଧିକ ସେଇ ବାବାଙ୍କର ହେବା ଉଚିତ। ଶଙ୍କରଙ୍କର ନୃତ୍ୟ ଦେଖାନ୍ତି, ବାସ୍ତବରେ ନୃତ୍ୟ ଆଦିର କୌଣସି କଥା ନାହିଁ। ବାବା ବୁଝାଉଛନ୍ତି ତୁମେ ସବୁ ହେଉଛ ପାର୍ବତୀ, ଶିବ ଅମରନାଥ ତୁମମାନଙ୍କୁ କଥା ଶୁଣାଉଛନ୍ତି। ତା ହେଉଛି ନିର୍ବିକାରୀ ଦୁନିଆ, ଯେଉଁଠାରେ ବିକାରର କୌଣସି କଥା ନାହିଁ। ବାବା କଣ ବିକାରୀ ଦୁନିଆ ରଚନା କରିବେ କି? ବିକାର ହିଁ ମନୁଷ୍ୟକୁ ଦୁଃଖ ଦେଇଥାଏ। ମନୁଷ୍ୟ ବହୁତ ହଟଯୋଗ ଆଦି ଶିଖନ୍ତି, ଗୁମ୍ଫାରେ ଯାଇ ବସନ୍ତି, ନିଆଁ ଉପରେ ମଧ୍ୟ ଚାଲିଥାନ୍ତି, ରିଦ୍ଧି ସିଦ୍ଧି ମଧ୍ୟ ବହୁତ ରହିଛି, ଜାଦୁଗରୀ ଦ୍ୱାରା ବହୁତ ଜିନିଷ ବାହାର କରନ୍ତି। ତେବେ ଭଗବାନଙ୍କୁ ମଧ୍ୟ ଜାଦୁଗର, ରତ୍ନାଗର, ସୌଦାଗର କହୁଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ସେ ଚୈତନ୍ୟ ହୋଇଥିବେ ନା? କହୁଛନ୍ତି ମଧ୍ୟ ମୁଁ ଏଠାକୁ ଆସୁଛି, ତେବେ ସିଏ ଜାଦୁଗର ଅଟନ୍ତି ନା? ମନୁଷ୍ୟରୁ ଦେବତା, ବେଗରୁ ପ୍ରିନ୍ସ ଅର୍ଥାତ୍ ରଙ୍କରୁ ରାଜା କରୁଛନ୍ତି, ଏପରି ଜାଦୁ କେବେ ଦେଖିଛ? ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଫୁଲର ବଗିଚାକୁ ଯିବାକୁ ହେବ, ସେଥିପାଇଁ ସୁବାସିତ ଫୁଲ ହେବାକୁ ପଡ଼ିବ, କାହାକୁ ବି ଦୁଃଖ ଦେବାର ନାହିଁ। ଏକମାତ୍ର ପାରଲୌକିକ ପିତାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡ଼ିବାକୁ ହେବ। ନମ୍ବର ଦୁଇ, ଶିବ ବାବା ହିଁ ପରମ ପ୍ରିୟ ଅଟନ୍ତି, ସେଥିପାଇଁ କେବଳ ତାଙ୍କୁ ହିଁ ସ୍ନେହ କରିବାକୁ ହେବ, ସୁଖଦାତା ବାବାଙ୍କୁ ମନେ ପକାଇବାକୁ ହେବ। ବରଦାନ, କାହାର ଦୋଷ ଦୁର୍ବଳତାକୁ ନ ଦେଖି ନିଜର ଗୁଣ ବା ଶକ୍ତି ଗୁଡିକର ସହଯୋଗ ଦେଉଥିବା ମାଷ୍ଟର ଦାତା ହୁଅ। ମାଷ୍ଟର ଦାତା ସେମାନେ ଅଟନ୍ତି ଯେଉଁମାନେ ସର୍ବଦା ଏହି ଆତ୍ମିକ ଭାବନାରେ ରହିଥାନ୍ତି ଯେ ଦୁନିଆର ସବୁ ଆତ୍ମାମାନେ ମୋ ଭଳି ବାପାଙ୍କ ସମ୍ପତ୍ତିର ଅଧିକାରୀ ହୋଇଯାଆନ୍ତୁ। ସେମାନେ କାହାର ବି କମି କମଜୋରୀକୁ ନ ଦେଖି ନିଜେ ଧାରଣ କରିଥିବା ଗୁଣ ବା ଶକ୍ତି ଗୁଡିକର ସହଯୋଗ ଦେଇଥାନ୍ତି। ଇଏ ତ ଏଇଭଳି ହିଁ ଅଟନ୍ତି। ଏଭଳି ଭାବନା ନ ରଖି ମୁଁ ଏହାକୁ ମଧ୍ୟ ବାପାଙ୍କ ସମାନ କରିବି ଏହିଭଳି ସୁଭାବନା ରହୁ। ଏହା ସହିତ ଏହି ଶ୍ରେଷ୍ଠ କାମନା ମଧ୍ୟ ରହୁ ଯେ ଦୁନିଆର ସର୍ବ ଆତ୍ମା ମାନେ କାଙ୍ଗାଳ ଦୁଃଖୀ ଓ ଶାନ୍ତରୁ ସଦା ଶାନ୍ତ ସଦା ସୁଖୀ ତଥା ମାଲାମାଲ ହୋଇଯାଆନ୍ତୁ। ତେବେ କୁହାଯିବ ମାଷ୍ଟର ଦାତା ସ୍ଲୋଗାନ ମନ ବଚନ କର୍ମ ଦ୍ୱାରା ସେବା କରୁଥିବା ଆତ୍ମାମାନେ ହିଁ ନିରନ୍ତର ସେବାଧାରୀ ଅଟନ୍ତି। ସେମାନଙ୍କର ପ୍ରତିଟି ନିଶ୍ୱାସରେ ସେବା ସମାହିତ ଅଟେ। ଅବ୍ୟକ୍ତ ସାରା ଏହି ଅବ୍ୟକ୍ତି ମାସରେ ବନ୍ଧନ ମୁକ୍ତ ହୋଇ ଜୀବନ ମୁକ୍ତ ସ୍ଥିତିର ଅନୁଭବ କର। ପ୍ରଥମେ ନିଜର ଦେହ ଠାରୁ ଦେହର ସମ୍ବନ୍ଧ ଗୁଡିକ ଠାରୁ ଏବଂ ପୁରୁଣା ଦୁନିଆର ସ୍ମୃତି ଠାରୁ ମୁକ୍ତ ହୁଅ। ଯେତେବେଳେ ଏହିଭଳି ମୁକ୍ତ ଅବସ୍ଥାର ଅନୁଭବ କରିବ ସେତେବେଳେ ହିଁ ଜୀବନ ମୁକ୍ତିର ଅନୁଭବ ସ୍ୱତଃ ହିଁ ହେବାକୁ ଲାଗିବ। ତେଣୁ ଚେକ୍ କର ଜୀବନରେ ରହି ନିଜର ଦେହ ଦେହର ସମ୍ବନ୍ଧ ଏବଂ ପୁରୁଣା ଦୁନିଆର ଆକର୍ଷଣ ଠାରୁ କେତେ ମାତ୍ରାରେ ମୁକ୍ତ ହେଲାଣି। ଆଚ୍ଛା, ଓମ୍ ଶାନ୍ତି।